Welcome to Odisha State University, Odisha Open University को स्वागत आपमन को आज एक गुरुत्वपूर्ण विषय हमें चर्चा करिवा विल डिस्कस अ वेरी इंपोर्टेंट टॉपिक टुडे दैट इज ऑन हाउ टू रिपोर्ट द प्रोसीडिंग्स ऑफ पार्लियामेंट और फॉर दैट मैटर प्रोसीडिंग्स ऑफ द स्टेट असेंबलीज एटा एक गुरुत्वपूर्ण विषय कारण आपमन को समस्ते जानिथिबे जे गणतंत्र रे प्रेसर भूमिका अत्यंत गुरुत्वपूर्ण कारण साधारणतः कहा जाए गणतंत्र तीन टी अंग अच्छी गोटे होची लेजिस्लेचर गोटे एग्जीक्यूटिव तृतीय टी जुडिशियरी किंतु एक चतुर्थ अंग अच्छी जो कि अन्य मानकर एते ज्ञान नहीं सेटा होची प्रेस फ्रीडम नाउ यही चारोटी जो अंग अच्छी ताकू नहीं आम गणतंत्र आधारित ଗଣତନ୍ତ୍ରର ଯେଉଁ ଶକ୍ତି ସେଇଟା ୟା ଏଇ ଚାରିଟି ଅଙ୍ଗର ଆଧାରରେ ଆଧାରିତ ଏବଂ ୟାରି ଉପରେ ଗଣତନ୍ତ୍ରର ଶକ୍ତି ନିର୍ଭର କରେ ପ୍ରେସ୍ ଇଜ୍ ନର୍ମାଲି କଲ୍ଡ ଦ ଫୋର୍ଥ ଷ୍ଟେଟ୍ ଅଫ୍ ଡେମୋକ୍ରାସି ୱି ହ୍ୟାଭ୍ ଦ ଲେଜିସ୍ଲେଚର୍ ୱି ହ୍ୟାଭ୍ ଦ ଜୁଡିସିଆରୀ ୱି ହ୍ୟାଭ୍ ଦ ଏକ୍ଜିକ୍ୟୁଟିଭ୍ ଆଣ୍ଡ ନାଓ ଦ ଫୋର୍ଥ ଅର୍ଗାନ୍ ଇଜ୍ କଲ୍ଡ ଦି ପ୍ରେସ୍ Press is called the fourth state of the state. Tenkari, jadi if you want to know the effective functioning of parliamentary system, then you need to understand the freedom of the press. Now, parliamentary ba assembly re jo charcha hochi, jo debate hochi, taku loko manang pakaku pahunchaibe pai press ra bhumika atyanta gurutwapurna. Sei bhaliya ପାର୍ଲାମେଣ୍ଟରେ ବା ଆସେମ୍ବ୍ଲିରେ ଯେଉଁ ବିଷୟରେ ଆଲୋଚନା ହେବ ଯେଉଁ ଏମ୍ପି ମାନେ ବା ମେମ୍ବର୍ସ ଅଫ୍ ଲେଜିସ୍ଲେଟିଭ୍ ଆସେମ୍ବ୍ଲି ଯେଉଁ ବିଷୟରେ ଆଲୋଚନା କରିବେ ସେଇଟା ମଧ୍ୟ ପ୍ରେସ୍ ରିପୋର୍ଟ ଉପରେ ଆଧାରିତ ତେଣୁକରି ମୁଁ ସଂକ୍ଷେପରେ ଆଜି ଏତିକି ଅଳ୍ପ ସମୟ ମଧ୍ୟରେ ମୁଁ କହିବାକୁ ଚାହୁଁଛି ହାଉ ଟୁ ରିପୋର୍ଟ ପାର୍ଲାମେଣ୍ଟରୀ ପ୍ରୋସିଡିଙ୍ଗସ୍ ନାଉ ଫ୍ରିଡମ୍ ଅଫ୍ ଦ ପ୍ରେସ୍ ଯେଉଁଟା କହୁଛନ୍ତି ସେଇଟା ଆମ ଯେଉଁ ସମ୍ବିଧାନରେ 104 ଧାରା ଯେଉଁ ଅଛି 105 ଆର୍ଟିକଲ 105 ତା ଉପରେ ଆଧାରିତ ହେଉଛି ଫ୍ରିଡମ୍ ଅଫ୍ ସ୍ପିଚ୍ ଯେଉଁଠି ଅଛି ସେଇ ଫ୍ରିଡମ୍ ଅଫ୍ ସ୍ପିଚ୍ରୁ ଫ୍ରିଡମ୍ ଅଫ୍ ଦ ପ୍ରେସ୍ ଆସିଛି ଆପଣମାନଙ୍କୁ ସମସ୍ତେ ଜଣା ସବୁ ଯେଉଁମାନେ ଜର୍ନାଲିଜିମ୍ର ଛାତ୍ର ସେମାନେ ଜାଣନ୍ତି ଯେ ଏମ୍ପି ବା ଏମ୍ଏଲ୍ଏ ମାନେ ସଂସଦରେ ବା ଯେଉଁ ଆପଣଙ୍କ ଆସେମ୍ବ୍ଲିରେ ସେମାନଙ୍କର ଫୁଲ୍ ଫ୍ରିଡମ୍ ଅଛି ଡିବେଟ୍ ବା ଡିସ୍କସନ୍ରେ ଆଲୋଚନା କରିବା ପାଇଁ ତା'ର କିଛି ଗୋଟେ ପ୍ରାବନ୍ଧି ନାହିଁ ମାନେ କିଛି ଗୋଟେ ପ୍ରୋହିବିସନ୍ ନାହିଁ କ'ଣ କହିପାରିବେ ନ କହିପାରିବେ ତା ଉପରେ କିଛି ରେଷ୍ଟ୍ରିକ୍ସନ୍ ନାହିଁ ସେମାନେ ଯାହା ଚାହିଁବେ କହିପାରିବେ ପାର୍ଲାମେଣ୍ଟରେ ଆଉ ସେଇଟା ଆମର 105 ଆର୍ଟିକଲ 105 ଦ୍ୱାରା ଆଧାରିତ ତାରି ଉପରେ ବେସ୍ କରିକି ଏହି ସମ୍ପର୍କରେ ଆଉ ଗୋଟେ ଜିନିଷ ମୁଁ କହିବାକୁ ଅତ୍ୟନ୍ତ ଆବଶ୍ୟକ ସେଇଟା ହେଉଛି ଆପଣମାନେ ସମସ୍ତେ ଜାଣିଥିବେ ସମଥିଙ୍ଗ କଲ୍ଡ ପାର୍ଲାମେଣ୍ଟରୀ ପ୍ରିଭିଲେଜେସ୍ ଯେଉଁଟାକି ୟା ଏଇ ଯେ ପ୍ରେସ୍ ଫ୍ରିଡମ୍ ସାଙ୍ଗରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଫ୍ରିଡମ୍ ଅଫ୍ ଦ ସ୍ପିଚ୍ ଯେଉଁଟା ଅଛି ମେମ୍ବରମାନଙ୍କ ପାର୍ଲାମେଣ୍ଟର ଦ୍ୟାଟ୍ ଯେଉଁ କହୁଛି ପ୍ରିଭିଲେଜେସ୍ ଅଫ୍ ପାର୍ଲାମେଣ୍ଟ ସେଇଟାର ଗୋଟେ ଅଙ୍ଗ ମାନେ ଏମ୍ପି ବା ଏମ୍ଏଲ୍ଏ ସେ ତାଙ୍କ ସଂସଦରେ କୌଣସି ବିଷୟରେ ସେମାନେ ଆଲୋଚନା କରିପାରିବେ କେବଳ ସଂସଦରେ ନୁହଁ ଯେକୌଣସି ପାର୍ଲାମେଣ୍ଟରୀ କମିଟି ହେଉ ବା ଆସେମ୍ବ୍ଲିର କମିଟି ହେଉ ସେମାନେ ଯେକୌଣସି ବିଷୟରେ ଚର୍ଚ୍ଚା କରିପାରିବେ ଆଉ ତା ବିଷୟରେ କୌଣସି ଲୋକ ତାକୁ କେହି ସେ ନିରଙ୍କୁଶ କେହି ତାକୁ କୋଶ୍ଚିନ୍ ବି କରିପାରିବେନି କ'ଣ ଡିସ୍କସନ୍ କରିବେ ଆଉ ସେଇଟା 105 ଆର୍ଟିକଲ୍ରେ ଅଛି ଯେଉଁଟା ମୁଁ ଆପଣଙ୍କୁ ଗୋଟେ ଏହି ସମ୍ପର୍କରେ ଗୋଟେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପୁସ୍ତକର ପରିଚୟ କରାଇବି ସେଇଟା ହେଉଛି ପ୍ରାକ୍ଟିସ୍ ପ୍ରୋସିଜିଓର ପାର୍ଲାମେଣ୍ଟ ଏଇଟା ହେଉଛି ଆମର ଲୋକସଭାର ବାଇବିଲ୍ କହିଲେ ଠିକ୍ ହେବ କାହିଁକିନା ଏଇଥିରେ କେଉଁ ରୁଲ୍ ରେଗୁଲେସନ୍ରେ ପାର୍ଲାମେଣ୍ଟ ଚଳାଯାଏ ଆସେମ୍ବ୍ଲି ଚଳାଯାଏ ସବୁ ବିଷୟରେ ଏଠି ଲେଖା ହେଇଛି ନା ଏଇ ଏଇ ପୁସ୍ତକରୁ ମୁଁ ଆପଣଙ୍କୁ ଗୋଟିଏ ସେ ଯେଉଁ ଆର୍ଟିକଲ୍ ମୁଁ କହିଲି ତାକୁ ମୁଁ ପଢ଼ିକି ଶୁଣାଉଛି ଯେଉଁଟାକି ଅତ୍ୟନ୍ତ ଆବଶ୍ୟକ ଆର୍ଟିକଲ୍ 105 ଯେଉଁଟା କହୁଛି ସେଇଟା ମୁଁ ଆପଣଙ୍କ ତା ଇଂରେଜିରେ ଲେଖା ହେଇଛି ଇଂଲିଶଟା ହିଁ ମୁଁ ଆପଣଙ୍କୁ କହୁଛି ସବଜେକ୍ଟ ଟୁ ଦ ପ୍ରୋଭିଜନ୍ ଅଫ୍ ଦିସ୍ କନ୍ଷ୍ଟିଚ୍ୟୁସନ୍ ଆଣ୍ଡ ଟୁ ଦ ରୁଲ୍ସ ଆଣ୍ଡ ଷ୍ଟାଣ୍ଡିଂ ଅର୍ଡ଼ର୍ସ ରେଗୁଲେଟିଂ ଦି ପ୍ରୋସିଜର୍ ଅଫ୍ ପାର୍ଲାମେଣ୍ଟ ଦେୟାର୍ ସେଲ୍ ବି ଫ୍ରିଡମ୍ ଅଫ୍ ସ୍ପିଚ୍ ଇନ୍ ପାର୍ଲାମେଣ୍ଟ ଏଇଟା ହେଉଛି ଆର୍ଟିକଲ୍ 105 ନମ୍ବର ଟୁ କ'ଣ ତାଙ୍କର କହୁଛନ୍ତି ଯେଉଁ ଧାରାର ନୋ ମେମ୍ବର ଅଫ୍ ପାର୍ଲାମେଣ୍ଟ ସେଲ୍ ବି ଲାଏବଲ୍ ଟୁ ଏନି ପ୍ରୋସିଡିଙ୍ଗସ୍ ଇନ୍ ଏନି କୋର୍ଟ in respect of anything said or any vote given by him in Parliament or any committee thereof, and no person shall be so liable in respect of the publication by or under the authority of either House of Parliament of any report, paper, vote or proceedings. ए प्रसंग रे आउ गोटे कथा म कहबा निहाति आवश्यक केवल जे कहि परियो तानो तांकर जो वोट देबे पार्लियामेंट रे बा असेंबली रे ताकु मध्ये आपण क्वेश्चन करि परिबे नाही. तो ए आउ गोटे कथा एठी आपण को म उल्लेख करबा को चाहू छी सेही आर्टिकल 105 धारा 2 रे लिखा है जी the article confers immunity inter alia in respect of anything said in parliament. The word anything eta hochi mane supreme court ra judgement. supreme court ei article ko interpret kari tankar jo observation seta mu apan ku padhi sunauchi jota nihati darkar ei eita hoichi gote jo case ta supreme court ra case thila tej kiran jain versus sanjeev reddy 1970 मसिहार केस एटा सुप्रीम कोर्ट रा जजमेंट मु जोटा की पढ़ी के आपन सुनउची. द आर्टिकल कन्फर्स इम्युनिटी इंटर एलिया इन रिस्पेक्ट ऑफ एनीथिंग सेड इन पार्लियामेंट. द वर्ड एनीथिंग इज ऑफ द वाइडेस्ट इंपोर्ट एंड इक्विवेलेंट टू एवरीथिंग. द ओनली लिमिटेशन अराइजेस फ्रॉम द वर्ड्स इन पार्लियामेंट व्हिच मींस ड्यूरिंग सिटिंग ऑफ पार्लियामेंट एंड इन द कोर्स ऑफ बिजनेस ऑफ पार्लियामेंट. Once it is proved that Parliament was sitting and its business was being transacted, anything said during the course of that business was immune from proceedings in any court of. What they say is only subject to the discipline and discipline of the rules of Parliament, the good sense of the members, and the control of proceedings by Speaker. The court have no say in the matter and should really have done and should have none. ଆଉ ଗୋଟେ ଯେଉଁଟା ମୁଁ ଜଜମେଣ୍ଟ କୋର୍ଟର ଜଜମେଣ୍ଟ କହିବି ହାଇକୋର୍ଟର ଜଜମେଣ୍ଟ ଓଡ଼ିଶା ପ୍ରସଙ୍ଗରେ ସେଇଟା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ. ସେଇଟା ହେଉଛି ଏଇ କେସ୍ଟା ହେଉଛି 1958 କେସ୍, ସୁରେନ୍ଦ୍ର ମହାନ୍ତି ଭର୍ସେସ୍ ନବକୃଷ୍ଣ ଚୌଧୁରୀ କେସ୍. ଏଇଟା ବି ହେଉଛି ହାଇକୋର୍ଟର ଜଜମେଣ୍ଟ, ମୁଁ ଆପଣଙ୍କୁ ପଢ଼ି ଶୁଣାଉଛି ଏଇ ଜଜମେଣ୍ଟଟା. ସେଇଟା ହେଉଛି ଆଜ୍ ରିଗାର୍ଡ ଦ ଏକ୍ସକ୍ଲୁସିଭ କଣ୍ଟ୍ରୋଲ ଅଫ୍ ଇଦର ହାଉସ୍ ओवर इट्स इंटरनल प्रोसीडिंग्स आट एटा होची 105 धारा जो आर्टिकल ताको इंटरप्रिट करी एटा हाईकोर्ट रा जजमेंट. एज रिगार्ड्स एक्सक्लूसिव कंट्रोल ऑफ ईदर हाउस ओवर इट्स इंटरनल प्रोसीडिंग्स आर्टिकल 105(2) स्पेसिफिकली बार्स द ज्यूरिडिक्शन ऑफ कोर्ट्स ऑफ लॉ इन रिस्पेक्ट ऑफ एनीथिंग सेड और एनी वोट गिवन बाय मेंबर इन पार्लियामेंट और एनी कमिटी देयरऑफ. द ओडिशा हाईकोर्ट इन 1958 हेल्ड दैट नो लॉ low court can take action against a member of legislature for any speech made by him there, even when a member in speech in the house casts reflection on the high court. The court have also held that they have no jurisdiction to interfere any way with the control of the house over its internal proceedings or call in question the validity of its proceedings on the ground of any alleged irregularity of procedure. To ethru pura puri jana paduchi je parliamentary sei mane jo journalist mane ba reporter mane parliament ba assembly proceedings koribe ei sabu samvidhanik dhara samparkare avagata hoba atyant avashyak. আচ্ছা ইয়াপরে কারণ যদি আপন আহুরি গোটে অনেক জিনিস অছি যোটা কইবা ইয়া এঠারে অত্যন্ত তাৎপর্যপূর্ণ কোনসি পার্লামেন্টারি প্রসিডিংস বা অ্যাসেম্বলি যেতলে ডিবেট হচ্ছি সেগুড়াক তাঙ্কর যে রিপোর্টার মানে প্রথম রিপোর্ট করন্তি কিন্তু সেগুড়াক কোয়া যায় আনকরেক্টেড কপিজ সেগুড়াক যেপর্যন্ত করেক্টেড ন হইছি পাবলিক ডোমেইন কো আসি নাহি যদি কোনসি করেসপন্ডেন্ট রিপোর্টার তাকু ছপান্তি পেপারে তাহলে এবং আনকরেক্টেড ওয়ান বা যে পোর্সনটাকে যদি স্পিকর এক্সপঞ্জ করে প্রোসিডিং রু তাহলে সে কন্টেম্প্ট অফ দি হাউস রে তাঙ্ক প্রতি একশন নিয়া যাই পারিব. তো যে মানে রিপোর্টার অছন্তি যে মানে পার্লামেন্টারি প্রোসিডিংস বা অ্যাসেম্বলি প্রোসিডিংস কভর করছন্তি সে মানুকু এই সব নিয়ম কানুন সম্পর্কে জ্ঞান হওয়া অত্যন্ত আবশ্যক. এ এ ইয়াপরে মু আউ গোটে ছোট অংশ কইবি ইয়ারি উপরে ଯେଉଁ ପାର୍ଲାମେଣ୍ଟ ବା ଆସେମ୍ବ୍ଲିର ଯେଉଁ ଡିବେଟ୍ସ ହେଉଛି ତାକୁ ସମସ୍ତ ରିପୋର୍ଟର ବା ଯେଉଁମାନେ ଅଛନ୍ତି, ପତ୍ରକାର ଅଛନ୍ତି, ନ୍ୟୁଜ୍ ପେପର ହଉ, ସେମାନଙ୍କୁ ଏକ୍ସେସ୍ ଦିଆଯାଏ, ତାଙ୍କୁ ଏସେମ୍ବଲି ବା ପାର୍ଲାମେଣ୍ଟ ଭିତରେ ବସିବାର ଅଧିକାର ଦିଆଯାଏ। ସେଇଥିଲାଗି ପାର୍ଲାମେଣ୍ଟରେ ଗୋଟେ ଅଛି ପ୍ରେସ୍ ଗ୍ୟାଲେରୀ ଅଛି, ଏସେମ୍ବଲି ମାନଙ୍କରେ ମଧ୍ୟ ସେମିତି ପ୍ରେସ୍ ଗ୍ୟାଲେରୀ ଅଛି। ଆଉ ସେଇ ଗ୍ୟାଲେରୀକୁ କେଉଁ କରେସ୍ପଣ୍ଡେଣ୍ଟ ବା ରିପୋର୍ଟର ଆସିବେ ଆଉ ତା କେଉଁ ଆଧାରରେ ସେମାନଙ୍କୁ ପାସ୍ ଦିଆଯିବ ତାର ମଧ୍ୟ ନୀତି ନିୟମ ଅଛି। ସେଥିପାଇଁ ଏକ କମିଟି ଅଛି, ତାକୁ ପାର୍ଲାମେଣ୍ଟରେ କୁହାଯାଏ ପ୍ରେସ୍ ଆଡ଼ଭାଇଜରୀ କମିଟି। ତାର ଜଣେ ଜଣେ ସିନିୟର ଏଡିଟର ଥିବେ, ସେମାନେ ତାର ଚେୟାରମ୍ୟାନ୍ ହୁଅନ୍ତି, ଅନେକ ମେମ୍ବର ଅଛନ୍ତି। ଆଉ ସେଇମାନଙ୍କ ଯେତେକ ତାଙ୍କୁ ରିକ୍ୱେଷ୍ଟ ପାର୍ଲାମେଣ୍ଟ ବା ଆସେମ୍ବଲିର ପ୍ରୋସିଡିଂସକୁ ଏସେମ୍ବଲି ମାନଙ୍କର ସେପାରେଟ୍ ଅଛି। ମୁଁ ଲୋକସଭାରେ ଥିଲି, ଲୋକସଭାରେ ପ୍ରେସ୍ ଆଣ୍ଡ ପବ୍ଲିକ ରିଲେସନ୍ସର ଡାଇରେକ୍ଟର ଥିଲି, ତ ମୋ ଅଭିଜ୍ଞତାରୁ ମୁଁ କହିବି ଲୋକସଭାରେ ମଧ୍ୟ ଏକ ପ୍ରେସ୍ ପବ୍ଲିକ ରିଲେସନ୍ ୱିଙ୍ଗ ଅଛି, ଆଉ ଗୋଟେ ପ୍ରେସ୍ ଆଡ଼ଭାଇଜରୀ କମିଟି ଅଛି, ଯେଉଁଥିରେ ସିନିୟର ଏଡିଟର ହେଉଛନ୍ତି ତାର ଚେୟାରମ୍ୟାନ୍, ଆଉ ସେଇଭଳିଆ ସିନିୟର ଜର୍ଣ୍ଣାଲିଷ୍ଟ ମାନେ ତାର ଅଛନ୍ତି, ମେମ୍ବର ଅଛନ୍ତି। ନା ଯେତେବେଳେ ପାର୍ଲାମେଣ୍ଟରେ ଯେକୌଣସି ପତ୍ରକାର ଯେତେବେଳେ ଆବେଦନ କରିବେ ସେଇ ଏସେମ୍ବଲିର ପ୍ରୋସିଡିଂସ ବା ପାର୍ଲାମେଣ୍ଟର ପ୍ରୋସିଡିଂସକୁ ରିପୋର୍ଟ କରିବା ପାଇଁ, ସେ କମିଟିରେ ସେମାନଙ୍କ ଦରଖାସ୍ତକୁ ସବୁ ପେଶ କରାଯାଏ। ସେମାନଙ୍କୁ କୁହାଯାଏ ଯେ ତୁମର 10 ବର୍ଷର ଅଭିଜ୍ଞତା ଦରକାର, 5 ବର୍ଷର ଅଭିଜ୍ଞତା ଦରକାର, ସେଇ ଅନୁଯାୟୀ ସେମାନଙ୍କୁ ବିଭିନ୍ନ ରକମର ପାସ୍ ଦିଆଯାଏ। ଗୋଟେ କୁହାଯାଏ ଡିଷ୍ଟିଙ୍ଗୁଇସ୍ ଜର୍ଣ୍ଣାଲିଷ୍ଟ ଅଛନ୍ତି, ଲଙ୍ଗ୍ ଆଣ୍ଡ ଡିଷ୍ଟିଙ୍ଗୁଇସ୍ ଗ୍ୟାଲେରୀ ଗୋଟେ ପାସ୍ ଦିଆଯାଏ। ପାର୍ଲାମେଣ୍ଟ ପରିପ୍ରେକ୍ଷୀରେ ଗୋଟେ ଅଛି ସେଣ୍ଟ୍ରାଲ ଅଛି, ସେଠିକୁ କେଉଁ ଜର୍ଣ୍ଣାଲିଷ୍ଟ ମାନେ ଯାଇପାରିବେ, କେଉଁମାନେ ନ ଯାଇପାରିବେ, ତାର ମଧ୍ୟ ଏକ ଆଧାର ଅଛି। ଯେଉଁମାନଙ୍କ 10 ବର୍ଷର ଅଭିଜ୍ଞତା ଅଛି ପତ୍ରକାରିତାରେ, ସେମାନଙ୍କୁ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍ ଭିତରକୁ ଦିଆଯାଏ। ସେଭଳିଆ ପାର୍ଲାମେଣ୍ଟରେ ଏକ ଇନର ଲବି, ଆଉଟର ଲବି ଅଛି, ସେଠି ମଧ୍ୟ ଆହୁରି ଜଣେ ପ୍ରତିଷ୍ଠିତ ଯେଉଁମାନେ ସମ୍ପାଦକ ବା ପତ୍ରକାର ଅଛନ୍ତି, ସେମାନଙ୍କୁ ମଧ୍ୟ ତା ଭିତରକୁ ପଶି ପ୍ରବେଶ କରିବାର ଅଧିକାର ଦିଆଯାଇପାରିଥାଏ। କିନ୍ତୁ ବର୍ତ୍ତମାନ ଯେହେତୁ ଅନେକ ଲୋକଙ୍କୁ ଦିଆଯାଇଛି ଆଉ ସେଟାକୁ ଦିଆଯାଉନି, କିନ୍ତୁ ଲଙ୍ଗ୍ ଆଣ୍ଡ ଡିଷ୍ଟିଙ୍ଗୁଇସ୍ କାଟେଗୋରିରେ ଯେଉଁମାନେ 10 ବର୍ଷର ଅଧିକ ଅଭିଜ୍ଞତା ଅଛି ସେମାନଙ୍କୁ ସେଇଟାକୁ ଦିଆଯାଏ। ଏଇଥିପାଇଁ ମୁଁ ଏହିସବୁ କହିବାର ତାତ୍ପର୍ଯ୍ୟ ହେଉଛି, କାରଣ ପାର୍ଲାମେଣ୍ଟରେ ଯାହା କିଛି ଘଟୁଛି ତାକୁ ଯେଉଁ ପପୁଲାର ମିଡ଼ିଆରେ ଆସିବା ପାଇଁ ତାଙ୍କୁ ଯଦି ଯେଉଁ ରିପୋର୍ଟର ମାନଙ୍କୁ ଏକ୍ସେସ୍ ଦିଆଯିବନି ପାର୍ଲାମେଣ୍ଟ ହାଉସ୍କୁ ବା ଲୋକସଭା ହଉ କି ବା ଆପଣଙ୍କ ଏସେମ୍ବଲି ହଉ, ତାହେଲେ ସେଟା ଲୋକମାନଙ୍କ ପାଖକୁ ଆସିପାରିବନି। ସେଇଥିପାଇଁ ଏହାର ଏକ ସୁବିଧା ଦିଆଯାଇଛି। କିନ୍ତୁ ଏହି ସୁବିଧାରେ ଯଦି କିଛି ମାନେ ତାର ଯଦି ମିସ୍ୟୁଜ୍ କରିବ, ଲାଇକ୍ ଫର୍ ଏକ୍ଜାମ୍ପଲ୍ ଯେମିତି ମୁଁ କହିଲି, ଜଣେ ଜର୍ଣ୍ଣାଲିଷ୍ଟ ହାଉସ୍ ଭିତରେ ଅଛନ୍ତି, ଏସେମ୍ବଲି ଭିତରେ ଅଛନ୍ତି, କିନ୍ତୁ ସ୍ପିକର ଯଦି କୌଣସି ପର୍ସନ୍କୁ ଏକ୍ସପୋଜ୍ କଲେ ଆଉ ସେଇଟା ସେ ଯଦି ବାହାରେ କହିଲେ, ତାହେଲେ କଣ୍ଟେମ୍ପ୍ଟ ଅଫ୍ ଦି ହାଉସ୍ ହେଇପାରିବ। ତ ସଂକ୍ଷେପରେ ମୁଁ ଏତିକି କହିବାକୁ ଚାହୁଁଥିଲି, କିନ୍ତୁ ମୁଁ ଆପଣମାନଙ୍କ ସମସ୍ତ ଛାତ୍ରମାନଙ୍କୁ ଅନୁରୋଧ କରିବି ଯେ ପାର୍ଲାମେଣ୍ଟରେ ଯେଉଁ ପ୍ରୋସିଡିଂ, ଯଦି ଆପଣମାନଙ୍କର ଯେଉଁ ପତ୍ରକାରିତାର ଜୀବନରେ ଯଦି ସଫଳ ହେବାକୁ ଚାହିଁବେ, ତାହେଲେ ପାର୍ଲାମେଣ୍ଟ ପ୍ରୋସିଡିଂ ବା ଏସେମ୍ବଲି ପ୍ରୋସିଡିଂ କେମିତି କଭର କରାଯିବ ତାର ନିୟମ କାନୁନ ବିଷୟରେ ସଚେତନ ହେବା ଅତ୍ୟନ୍ତ ଆବଶ୍ୟକ। ସେଥିରେ ଅନେକ ବହି ଅଛି, ଏଇ ଯେଉଁ ବହିଟା ପୁସ୍ତକ କଥା କହିଲି, ଏଇ ପୁସ୍ତକ ବି ଆପଣମାନଙ୍କ ଲାଇବ୍ରେରୀରେ ଆଣି ୟାର ଯେଉଁ ଚାପ୍ଟର ଅଛି ପାର୍ଲାମେଣ୍ଟରୀ ପ୍ରିଭିଲେଜ୍ ବା ପ୍ରେସ୍ ପ୍ରିଭିଲେଜ୍, ତାକୁ ଆପଣ ପଢ଼ନ୍ତୁ। ସେମିତି ରୁଲ୍ସ ଅଫ୍ ପ୍ରୋସିଜିଓର ଅଫ୍ ଲୋକସଭା ଅଛି, ଏସେମ୍ବଲି ମାନଙ୍କ ଅଛି, ତାକୁ ପଢ଼ନ୍ତୁ। ଏବଂ ଆପଣ ଅନୁରୋଧ କରି ପାର୍ଲାମେଣ୍ଟର କମିଟି ରିପୋର୍ଟ, ଯାହା ବି କମିଟି ହେଉଛି, ସେଗୁଡ଼ା ସବୁ କମିଟି ରିପୋର୍ଟକୁ ଅଧ୍ୟୟନ କରି ଲୋକଲୋଚନକୁ ଆଣନ୍ତୁ, ସେଇଟା ନିହାତି ଆବଶ୍ୟକ। ଆପଣମାନଙ୍କୁ ମୁଁ ସଂକ୍ଷେପରେ ପାର୍ଲାମେଣ୍ଟ ପ୍ରୋସିଡିଂ କେମିତି କଭର କରାଯିବ ବା ଏସେମ୍ବଲି ପ୍ରୋସିଡିଂସ କେମିତି କଭର କରାଯିବ ସେ ବିଷୟରେ କହିଲି। ମୁଁ ଆଶା କରୁଛି ଯେ ମୋର ଏଇ ଯେଉଁ ସଂକ୍ଷେପରେ ଯାହା କିଛି ମୁଁ କହିଲି ସେଇଟା ଆପଣମାନଙ୍କ ପାଇଁ ପ୍ରଯୁଜ୍ୟ ହେବ, ଉପାଦେୟ ହେବ। ଆଉ ଏ ସମ୍ପର୍କରେ ବିଶଦ ଭାବେ ଯଦି ଆପଣ କିଛି ଜାଣିବାକୁ ଚାହାନ୍ତି, ମୁଁ ଆପଣଙ୍କୁ ଅନୁରୋଧ କରିବି ଏଇ ଯେଉଁ ପୁସ୍ତକ ବିଷୟରେ ଉଲ୍ଲେଖ କଲି ତାହାକୁ ଯଦି ପଢ଼ିପାରିବେ ଆହୁରି ଭଲ ହେବ। ଧନ୍ୟବାଦ।